आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार। पहला मुखिया खबर ओडिशा सिविल सर्विस परीक्षा 2025 विज्ञप्ति थी ओएएस और ओआरएस कैडर शामिल करबार के लोकसेवा आयोग के मुख्यमंत्री कर अनुरोध। शिक्षा सचेतनता प्रयुक्ति थी परिवर्तन वार्ता निकरी राज्यस्तरीय जातीय सड़क सुरक्षा सचेतनता मासर हेला शुभारंभ। कंसबद्ध सहित बरगड़ विश्व प्रसिद्ध धनुजात्रा महोत्सव आज हो उद्यापित। पारंपरिक रीति न पालित महान कृषिभित्तिक पर्व पुष्पुनी और संबलपुर बिरसामुंडा पड़िया न आयवाकालीन मूल हेबा संबलपुर लोक महोत्सव। एथर पूरा खबर ओडिशा लोकसेवा आयोग तरफ ओडिशा सिविल सर्विस परीक्षा 2025 लागि किछि दिन आगुनु विज्ञप्ति बारिथिला। इथि ओएएस आउ ओआरएस बागिर केतटा केडर थी बिल्कुल पदवी नाइ थिबानु आशायिंकर भितरे असंतोष देखा देइथिला। इ बाबदे खबर पाइबार उत्तर मुख्यमंत्री मोहन चरण माझी तुर्ती हस्तक्षेप करिछन। मुख्यमंत्री सबु पदवीर समीक्षा करिकिरी खाली थिबा भिन भिन पदवी पूरण लागि निर्देश देइछन। ओडिशा प्रशासनिक सेवा थी 14टा, ओडिशा राजस्व सेवा थी 113टा, ओडिशा परिवहन सेवा थी 16टा, ओडिशा मंगल सेवा थी 8टा पदवी पूरण लागि सरकार तरफ ओडिशा लोकसेवा आयोग के अनुरोध करा जाइछे। इतार जरिए बहुत आशायी जवान पिला टुकेल निजर योग्यतार बले सफलता पाइपारे बोली कहा जाइछे। राज्य सरकार निजुक्ति क्षेत्र के सबुनु जह ध्यान देकरी गला 18 मास भितरे पाखापाखि 40,000 सरकारी पदवी पूरण करिछन बोली मुख्यमंत्री श्री माझी ई अवसर कहिछन। शंकर सहयोग और सहभागिता थी सुरक्षा संभव हो पार्बा बोली परिवहन मंत्री विभूति भूषण जेना कहिछन। भुवनेश्वर न आज शिक्षा नु सचेतनता प्रयुक्ति थी परिवर्तन वार्ता नेकरी हेतिबा राज्यस्तरीय जातीय सड़क सुरक्षा मास कार्यक्रम के उद्घाटन करिकरी मंत्री श्री जेना कहिछन निरापद यात्रा सुरक्षित जीवन रो संकल्प हेबार दरकार। सड़क नियम रो अनुपालन करिकरी जीवन रक्षार बरकस जरिया बाछबार लागि मंत्री श्री जेना राज्यवासी को अनुरोध करिछन।
चलित वर्ष अच्छी शिक्षा रु सचेतनता प्रजुक्ति परिवर्तन बड़ संदेश देइछन मंत्री नितिन गडकरी महोदय मध्य आमको समस्त को देइछन जे सड़क सुरक्षा हबा अनिवार्य ताकु केवल कमे हबो आम समस्त सहभागिता रे केवल सरकार करि परिबो नाही जदि सरकार चेष्टा रहइबो आपण मान सहयोग रहइबो ता निश्चित भाबे सड़क सुरक्षा हबा।
कार्यक्रम थी आईन अपूर्त मंत्री पृथ्वीराज हरिचंदन जोग देकरी सभी ट्राफिक नियम के नेकरी सचेतन हेबार संगे दायित्ववान नागरिक भाव गाड़ी चलावार के परामर्श देछन। ई अवसर सड़क सुरक्षा संगीत उन्मोचन शपथ पाठ आउ एकता पदयात्रार आयोजन करा। कार्यक्रम थी बाचस्पति सुरमा पाढ़ी मत्स्य और प्राणी संपद विभाग मंत्री गोकुलानंद मल्लिक राज्य बीजेपी सभापति मनमोहन सामल प्रमुख उपस्थित थे। राज्य सरकार जातीय खाद्य सुरक्षा आईन आउ राज्य खाद्य सुरक्षा योजनार सबु हिताधिकारी मानकर राशन कार्ड लागि आधार भित्तिक ई केवाईसी करबार प्रक्रिया समयके फेब्रुअरी मास तक बढ़ेछन। हिताधिकारी माने सेमानकर आधार संयुक्त ई केवाईसी राज्य साधारण बंटन व्यवस्था अंतर्गत सबु दुकान ब्लक आउ पौरांचल कार्यालय नथिबा राशन कार्ड परिचालना केन्द्र मानके करिपारबे। ओडिशार आगर मुख्यमंत्री और सारस्वत साधक स्वर्गत जानकी बल्लभ पट्टनायक जयंती अवसर आज राज्यवासी श्रद्धांजलि जनाउछन। ए अवसर भुवनेश्वर कैपिटल हाईस्कल पड़िया नईवा स्वर्गत पट्टनायक जयंती समारोह के मुख्यमंत्री मोहन चरण माझी उद्घाटन करिछन। स्वर्गत पट्टनायक दूरदर्शी चिंताधारा और कर्म निपुणता लगी ओडिशा के गोटे नुआ परिचय मिली पारिथिला बोली ए अवसर मुख्यमंत्री श्री माझी कहिछन। छत्तीसगढ़ कोटांग किस्त्राम जंगल न आज सुरक्षा बाहिनी और नक्सल गोष्ठी मुहांमुही होइछन। कम्बिंग ऑपरेशन बेलके सुरक्षा बाहिनी गुली मारती 14 नक्सलवादी जीवन जाइथिबार सूचना मिलिछे। इथि बड़ बड़ नक्सल नेता जीवन जाइथिबार जना पड़िछे। आपण माने खबर सुनुछन आकाशवाणी संबलपुर केन्द्रनु। बरगड़ विश्व प्रसिद्ध धनुजात्रा आज उद्यापित होचे। 11 दिन धरिकी चलता धनुजात्रा महोत्सव शेष दिन आज कृष्ण बलराम मथुरा नगरी के पहुंचार उतरु सारा सहर उत्सव मुखर हो उठीचे। ई बाबदे आमर बरगड़ संवाददाता गोटे रिपोर्ट।
बरगड़ धनुजात्रार आज हूँ शेष दिन। कृष्ण बलराम आज रथती बसिकी मथुरा भ्रमण करुछन। सेमानकु भिन भिन जगान पूजा करा जाउछे। सियाडे महाराज कंस हाथी बसिकी सैन्य सामंत मानकर संगे मथुरा नगरी बुलुछन। आज शेष दिन कार्यक्रम देखबार लागि बरगड़े दुईपहरु लोकंकर भीड़ हेलान। पुलिस तरफ कड़ा सुरक्षा व्यवस्था ग्रहण करा जाइछे। निशामणि हाईस्कल पड़िया रायदरबार पासे कंसर 30 फुट रो गुटे पुतला बना जाइछे। कंस बध उतारु से पुतला थी जुए लगा हेबा। आज कुबलया बध अष्टमल्ल बध शिवधनु भग्न कंस बध आर उग्रसेनंकर राज्य अभिषेक दृश्य सहित 11 दिन धरिकी चलीथिबार बरगड़ धनुजात्रा शेष हेबा। बरगड़ नु आकाशवाणी समाचार लागि उमेश चंद्र विश्वाल।
ମହୋତ୍ସବର ଶେଷ ଦିନେ ଆଜି ବରଗଡ଼ ସହରନ ଦର୍ଶକମାନଙ୍କ ଜନସମୁଦ୍ର ଲାଗି ରହିଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମର ସମ୍ପ୍ରସାରଣ ଲାଗି ମିଶାଯାଇଥିବା ଗାଁର ତାଲିକା ପ୍ରକାଶ କରିଛନ୍। ଇତର ସହିତ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ତିନିଟା ଜିଲ୍ଲାର ସାତଟା ନୂଆ ପୌରପାଳିକା ଓ ପୁରୀ ମହାନଗର ନିଗମ ବିଲ୍ ମିଶବାର୍କେ ଥିବା ଗାଁମାନଙ୍କର ତାଲିକା ପ୍ରକାଶ କରିଛନ୍। ଇସିଆଇ ନେଟ୍ ଆପ୍କେ ଆହୁରି ଉନ୍ନତ କରିବାର ଲାଗି ଭାରତୀୟ ନିର୍ବାଚନ ଆୟୋଗ ଇସିଆଇ ତରଫ ଜନସାଧାରଣଙ୍କର ମତାମତ ମଗାଯାଇଛି। ଦେଶବାସୀ ଇ ଆପ୍କେ ଡାଉନ୍ଲୋଡ୍ କରିକି ତାର ଭିତରେ ଥିବା ସବ୍ମିଟ୍ ଅ ସଜେସନ୍ ଟ୍ୟାବ୍ ବ୍ୟବହାର କରିକି ସେମାନଙ୍କ ସୁନିଶ୍ଚିତ ମତାମତ ଦେବାର ଲାଗି ଅନୁରୋଧ କରାଯାଇଛି। ଲୋକେ ଇ ବାବଦେ ଆଇବା 10 ତାରିଖ ଭିତରେ ମତାମତ ଦେଇପାରିବେ। ବଛରର ପହିଲା ସୁପରମୁନ୍ ଆଜି ଦେଖାଯାଇଛି। ଇ ବିରଳ ମହାଜାଗତିକ ଦୃଶ୍ୟକେ ସୂର୍ଯ୍ୟାସ୍ତ ହୋନସାର ଭାରତର ସବୁ ଜାଗାନ ଖାଲି ଆଖି ଦେଖିହେଉଛି। ପୃଥିନୁ 3,62,000 କିଲୋମିଟର ଦୂରିଆନ ରହୁଥିବାରୁ ଆଜି ଚନ୍ଦ୍ରର ଲାଲ ବରଣ ଦେଖିଛି। ଇ ସମୟଥି ଚନ୍ଦ୍ର 14% ବଡ଼ ଦେଖାଯିବାର ସହିତ 30% ଅତ୍କା ଉଜ୍ଜଲ ଦେଖାଯାଇଛି। ସୂଚନା ଅନୁସାରେ ନଭେମ୍ବର 14 ତାରିଖ 2 ନମ୍ବର ଆର୍ ଡିସେମ୍ବର 23 ତାରିଖ 3 ନମ୍ବର ସୁପରମୁନ୍ ଦେଖାଯିବା। ପଶ୍ଚିମ ଓଡ଼ିଶାର ସହରନୁ ଗାଁ ତକ୍ ଆଜି ପୁଷ୍ପୁନି ପାଳନ କରାଯାଇଛି। ଧାନଦାଇକିରି ଘରକେ ଆଣିଲା ଉତ୍ତରୁ ଲୋକେ ଖୁସିବାସୀର ପର ପୁଷ୍ପୁନି ମାନସନ୍। ଇ ଅବସରରେ ମାନମନ୍ସା ପାରମ୍ପରିକ ପିଠାପନା ତୁନ୍ସାଗ ରନ୍ଧାହେସି। ସୁରୁସୁରୁ ଛୁଆମାନେ ପଡ଼ାପାଟକେ ଘର ଘର ଯାଇକିରି ଛେରଛେରା ମାଗସନ୍ ଆର୍ ସେଥି ଭୁଜିଭାତି କରସନ୍। ଖଟିକିଆ ଲୋକେ ଇ ଦିନଟା ବହୁତ ଉଷ୍ଣାକିତି ପାଳନ କରସନ୍। ପୁଷ୍ପୁନି ତିହାର ସୁବର୍ଣ୍ଣପୁର ଜିଲ୍ଲାର ଉଷ୍ଣାକିର ସହିତ ପାଳିତ ହୋଇଯାଇଛି। ଘରେ ଘରେ ପିଠାପନା ଖାନପାନ ତିଆରି କରାଯାଇଛି। ଭିନ୍ ଭିନ୍ ଗାଁ ଲୋକକଲାର ପ୍ରଦର୍ଶନ କରାଯିବାର ସହିତ ଛୁଆମାନେ ଛେରଛେରା ମାଗିଥିଲେ। ଭିନ୍ ଭିନ୍ ସାଂସ୍କୃତିକ ଅନୁଷ୍ଠାନ ତରଫ ପୁଷ୍ପୁନି ଭେଟଘାଟ କାର୍ଯ୍ୟକ୍ରମର ବିଲ୍ ଆୟୋଜନ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ଗାଁ ନୁ ସହର ତକ ପୁଷ୍ପୁନି ଅବସରରେ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଗାଁ ଗହଳିନ ଛୁଆମାନେ ଛେରଛେରା ମାଗିଥିବାର ବେଲ୍କେ ସହରନ ରାହାଗିରି କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ସାଜିଥିଲା। ପୁଷ୍ପୁନି ଅବସରରେ ପୁରୀ ଶ୍ରୀମନ୍ଦିର ଆଜି ମହାପୁରୁମାନଙ୍କର ଦେବାଭିଷେକ ନୀତି କରାଯାଇଛି। ଇ ଅବସରରେ ମହାପୁରୁମାନେ ସୁନା ବେଶତୀ ଦର୍ଶ ଦେଉଛନ୍। ଆଜିର ଦିନେ ପ୍ରଭୁ ରାମଚନ୍ଦ୍ର ବନବାସରୁ ଫେରିକି ରାଜା ହୋଇଥିଲେ। ସେଥିଲାଗି ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଆଜି ଶ୍ରୀମନ୍ଦିର ଜଗନ୍ନାଥଙ୍କର ଅଭିଷେକ ନୀତି ପାଳନ କରାଯାଉଛି। ମହାପୁରୁମାନଙ୍କୁ ଆଜି ଚନ୍ଦନ ଲାଗି କରାଯିବାର ଉତ୍ତରୁ ଗଲାକାଲିନୁ ଅଧିବାସ ଗୃହନ ରଖାଯାଇଥିବା ଘି ମିଶା 108 ଗରିଆ ପବିତ୍ର ଜଲ୍ଦି ସ୍ନାନ କରାଯାଇଥିଲା। ସକାଳ ଧୂପ ନୀତି ଉତ୍ତରୁ ମହାପୁରୁମାନଙ୍କୁ ଭିନ୍ ଭିନ୍ ସୁନାର ଅଳଙ୍କାରଥି ସଜା ଯାଇଥିଲା। ସମ୍ବଲପୁର ବିର୍ଷାମୁଣ୍ଡା ପଡ଼ିଆନ ଆଇବାକାଲିଠାନୁ ସମ୍ବଲପୁର ଲୋକ ମହୋତ୍ସବ 2026 ମୂଲ ହେବା। ତିନି ଦିନ ତକ ହେବାରକେ ଥିବା ମହୋତ୍ସବଟି ରାଜ୍ୟ ଓ ରାଜ୍ୟ ବାହାରୁ ଭିନ୍ ଭିନ୍ ସାଂସ୍କୃତିକ ଦଳମାନେ ସାମିଲ ହେବେ। ଏଥିଲାଗି ଗୋଟିଏ ସାଂସ୍କୃତିକ ଶୋଭାଯାତ୍ରା ଆଇବାକାଲି ସକାଳ 9 ବଜେ ସମଲେଗୁଡ଼ିନୁ ବାହାରିକରି ଗଙ୍ଗାଧର ମଣ୍ଡପ ତକ ଯିବା। ଉଦ୍ଘାଟନୀ ସମାରୋହଟି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ପ୍ରମୁଖ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ନୂଆପଡ଼ା ଜିଲ୍ଲା ପାଠାଗାରନ ଜିଲ୍ଲାସ୍ତରୀୟ ମାସିକ ପଠନ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଇତାର ଉଦ୍ଘାଟନ କରିକି ପୁସ୍ତକ ପଠନ ଆଉ ପାଠାଗାର ଆନ୍ଦୋଳନ ଇ ମୋବାଇଲ ଯୁଗେ ବହି ପଢ଼ବାର ଅଭ୍ୟାସକେ ବଞ୍ଚାଇ ରଖବାର ଗୋଟେ ବଡ଼ ମାଧ୍ୟମ ଆଏ ବୋଲି କହିଛନ୍। ହକି ଇଣ୍ଡିଆ ତରଫ ଆଜିଠାନ ପୁରୁଷ ଓ ମହିଳା ବର୍ଗଥି ହକି ଇଣ୍ଡିଆ ଲିଗ୍ର 7 ନମ୍ବର ସଂସ୍କରଣ ମୂଲ ହୋଇଛି। ସଞ୍ଜବେଳର 5 ବଜେ ରାଞ୍ଚିଠାନେ ମହିଳା ବର୍ଗଥି JSW ସୁରମା ହକି କ୍ଲବ ଆଉ SG ପାଇପର୍ସ ଦଲ ଭିତରେ ମ୍ୟାଚ୍ ଚାଲିଛି। ସେନ୍ତା ଚେନ୍ନାଇନ ପୁରୁଷ ବର୍ଗଥି 7:30 ବଜେ ତାମିଲନାଡୁ ଡ୍ରାଗନ୍ସ ଆଉ ହାଇଦ୍ରାବାଦ ତୁଫାନ୍ସ ଭିତରେ ମ୍ୟାଚ୍ ଖେଳାଯିବା। ଇ ବଛର ଟୁର୍ଣ୍ଣାମେଣ୍ଟଟି 8 ଦଲ ଭାଗ ନେଇଛନ୍। ଇହାଦେ ପାଣିପାଗ ରାଜ୍ୟ ଶୀତଲହରୀ ଜାରି ରହିଛି। ଆଇବା 24 ଘଣ୍ଟା ଭିତରେ ଧୀରେ ଧୀରେ ରାତିର ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ବା ଆଉ ଶୀତ କମ୍ବା। ଆଇବାକାଲି ସକାଳେ ରାଜ୍ୟର ବଡ଼ଭାଗୀ ଜାଗାନ କୁହୁଡ଼ି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା 2025 ବିଜ୍ଞପ୍ତି ଥି OAS ଆଉ ORS କ୍ୟାଡର ସାମିଲ କରବାରକେ ଲୋକସେବା ଆୟୋଗକେ ମୁଖ୍ୟମନ୍ତ୍ରୀଙ୍କର ଅନୁରୋଧ। ଶିକ୍ଷା ସଚେତନତା ପ୍ରଯୁକ୍ତି ଥି ପରିବର୍ତ୍ତନ ବାର୍ତ୍ତା ନେଇକରି ରାଜ୍ୟସ୍ତରୀୟ ଜାତୀୟ ସଡ଼କ ସୁରକ୍ଷା ସଚେତନତା ମାସର ହେଲା ଶୁଭାରମ୍ଭ। କଂସବଦ୍ଧ ସହିତ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଆଜି ହେଉଛି ଉଦ୍ଯାପିତ। ପାରମ୍ପରିକ ରୀତିନ ପାଲିଥିଲା ମହାନ କୃଷିଭିତ୍ତିକ ପରବ ପୁଷ୍ପୁନି। ଆଉର୍ ସମ୍ବଲପୁର ବିର୍ଷାମୁଣ୍ଡା ପଡ଼ିଆନ ଆଇବାକାଲିନୁ ମୂଲ ହେବା ସମ୍ବଲପୁର ଲୋକ ମହୋତ୍ସବ 2026। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।